ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ଓ ସିଙ୍ଗାପୁର ମଧ୍ୟରେ ରଣନୈତିକ ସହଯୋଗ ଅଗ୍ରଗତି ସମୀକ୍ଷା କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ଶିକ୍ଷକ ଦିବସ ଅବସରରେ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ 82 ଜଣ ଶିକ୍ଷକଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହରିୟାଣା ବିଧାନସଭା ଏବଂ ଜାମ୍ମୁ କାଶ୍ମୀର ବିଧାନସଭାର ତୃତୀୟ ପର୍ଯ୍ୟାୟ ଲାଗି ବିଜ୍ଞପ୍ତି ପ୍ରକାଶ। ନାଗାଲାଣ୍ଡରେ ଭୂସ୍କଳନରେ 6 ମୃତ 3 ଆହତ ଏବଂ ଆନ୍ଧ୍ରପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରୁଛନ୍ତି କେନ୍ଦ୍ରୀୟ ଦଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ୍ଙ୍କ ସହ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିଛନ୍ତି। ଶ୍ରୀ ମୋଦି ଦୁଇଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ବୈଠକ ସମୟରେ ଉଭୟ ନେତା ଭାରତ ସିଙ୍ଗାପୁର ରଣନୈତିକ ସହଯୋଗ କ୍ଷେତ୍ରରେ ଘଟିଥିବା ପ୍ରଗତି ଉପରେ ସମୀକ୍ଷା କରିବା ସହ ପରସ୍କରର ହିତ ସାଧନ ସମ୍ପର୍କିତ ପ୍ରସଙ୍ଗ ଓ ବିଶ୍ୱ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସିଙ୍ଗାପୁର କେବଳ ଏକ ସହଯୋଗୀ ଦେଶ ନୁହେଁ ବରଂ ପ୍ରତ୍ୟେକ ବିକାଶଶୀଳ ରାଷ୍ଟ୍ର ପାଇଁ ପ୍ରେରଣା ଅଟେ। ସେ କହିଛନ୍ତି ଭାରତ ସରକାର ଦେଶ ମଧ୍ୟରେ ଅନେକ ସିଙ୍ଗାପୁର ନିର୍ମାଣ କରିବାକୁ ଚାହାନ୍ତି ଏବଂ ଆନନ୍ଦର କଥା ହେଉଛି ଉଭୟ ପକ୍ଷ ଏହି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ। ଶ୍ରୀ ମୋଦି କହିଛନ୍ତି ଉଭୟ ଦେଶ ମଧ୍ୟରେ ସ୍ଥାପିତ ମନ୍ତ୍ରୀସ୍ତରୀୟ ରାଉଣ୍ଡ ଟେବୁଲ୍ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଉଭୟ ଦେଶ ମଧ୍ୟରେ ଆଜି ହୋଇଥିବା ବୈଠକ ସଫଳ ହୋଇଛି। ଉଭୟ ପକ୍ଷ ଭାରତ ସିଙ୍ଗାପୁର ସମ୍ପର୍କକୁ ବ୍ୟାପକ ରଣନୈତିକ ସହଯୋଗରେ ପରିଣତ କରିବା ଲାଗି ରାଜି ହୋଇଛନ୍ତି। ଦୁଇ ଦେଶର ପ୍ରତିନିଧିମଣ୍ଡଳୀ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ସ୍ୱାସ୍ଥ୍ୟ ଏବଂ ଔଷଧ, କୌଶଳ ବିକାଶ ଏବଂ ଭାରତ ସିଙ୍ଗାପୁର ସେମିକଣ୍ଡକ୍ଟର ପ୍ରଣାଳୀ କ୍ଷେତ୍ରରେ ସହଯୋଗ ନେଇ ଉଭୟ ଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହା ପୂର୍ବରୁ ସିଙ୍ଗାପୁର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ବ୍ରୁନେଇ ଯାତ୍ରା ପରେ ଗତକାଲି ସିଙ୍ଗାପୁରର ଲାୟନ୍ ସିଟିରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ରାତ୍ରିଭୋଜନର ଆୟୋଜନ କରିଥିଲେ। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛନ୍ତି। ସେ କହିଛନ୍ତି ଭାରତ ସିଙ୍ଗାପୁର ସହ ସମ୍ପର୍କକୁ ମହତ୍ତ୍ୱପୂର୍ଣ୍ଣ ମନେ କରୁଛି। ସାରା ଦେଶରେ ଆଜି ଶିକ୍ଷକ ଦିବସ ପାଳନ କରାଯାଉଛି। ପୂର୍ବତନ ରାଷ୍ଟ୍ରପତି ତଥା ଶିକ୍ଷାବିତ୍ ଡକ୍ଟର ସର୍ବେପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମବାର୍ଷିକୀକୁ ଶିକ୍ଷକ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ 82 ଜଣ ଶିକ୍ଷକଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରିବେ। ଅପରାହ୍ନ 4:10ରୁ ଆକାଶବାଣୀର ଦିଲ୍ଲୀ ସମେତ ଏଫ୍ଏମ୍ ଗୋଲ୍ଡ, ଇନ୍ଦ୍ରପ୍ରସ୍ଥ ଚ୍ୟାନେଲ୍, ଆକାଶବାଣୀ ଲାଇଭ୍ ନ୍ୟୁଜ୍, ଆକାଶବାଣୀ ଏଆଇଆର୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରତ୍ୟେକ ବର୍ଷ ଜାତୀୟ ସ୍ତରୀୟ ଶିକ୍ଷକ ଦିବସ ଉତ୍ସବରେ ଦେଶର ଶ୍ରେଷ୍ଠ ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକ ଦିବସ ଅବସରରେ ଦେଶର ସମସ୍ତ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଆଜିର ଦିନରେ ଯୁବପିଢ଼ିର ବିଚାରଧାରାକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା କ୍ଷେତ୍ରରେ ଶିକ୍ଷକମାନଙ୍କ ଭୂମିକା ପ୍ରତି ସମ୍ମାନ ଜଣାଇବାର ଅବସର ଅଟେ। ପ୍ରଧାନମନ୍ତ୍ରୀ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବେପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶିକ୍ଷକ ଦିବସ ଅବସରରେ ଆଜି ରାଷ୍ଟ୍ରପତି ଭବନରେ ଥିବା ଅମୃତ ଉଦ୍ୟାନ କେବଳ ଶିକ୍ଷକଙ୍କ ଲାଗି ଖୋଲା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଅମୃତ ଉଦ୍ୟାନରେ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଲୋଚନା କରୁଛନ୍ତି। ଶିକ୍ଷକ ଦିବସ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବେପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଅମୃତ ଉଦ୍ୟାନ ଗ୍ରୀଷ୍ମକାଳୀନ ବାର୍ଷିକ ସଂସ୍କରଣ 2024 ଗତମାସ 16 ତାରିଖଠାରୁ ଆରମ୍ଭ ହୋଇ ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିବ। ସୋମବାର ବ୍ୟତୀତ ଜନସାଧାରଣ ମାଗଣାରେ 10:30ରୁ 6:00 ମଧ୍ୟରେ ଏହି ସଂସ୍କରଣରେ ଭାଗ ନେଇପାରିବେ। ଏଥିଲାଗି ପରିଦର୍ଶକଙ୍କୁ ରାଷ୍ଟ୍ରପତି ଭବନ ୱେବ୍ସାଇଟ୍ରେ ନିଜର ଅନ୍ଲାଇନ୍ ମାଧ୍ୟମରେ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ। ଏହାବ୍ୟତୀତ ୱାକିନ୍ ଭିଜିଟର୍ସମାନେ ଗେଟ୍ ନମ୍ଘର 35 ସମ୍ମୁଖରେ ଥିବା କିଓସ୍କରେ ନିଜ ନାମ ପଞ୍ଜିକୃତ କରାଇପାରିବେ। ଗତକାଲି ସୁଦ୍ଧା ଏହି ସମାରୋହରେ 1.5 ଲକ୍ଷରୁ ଉର୍ଦ୍ଧ୍ୱ ପରିଦର୍ଶକ ପରିଦର୍ଶନ କରିସାରିଛନ୍ତି ବୋଲି ଏକ ବିବୃତ୍ତିରେ କୁହାଯାଇଛି। ମହାରାଷ୍ଟ୍ରର ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ମୂର୍ତ୍ତି ନିର୍ମାଣ କରିଥିବା କାରିଗର ଜୟଦୀପ ଆପ୍ତେଙ୍କୁ ଗତରାତିରେ କଲ୍ୟାଣରୁ ଗିରଫ କରାଯାଇଛି। ଗତମାସ 26 ତାରିଖରେ ଶିବାଜୀ ମହାରାଜଙ୍କ ମୂର୍ତ୍ତି ଗଳିପଡ଼ିବା ପରଠାରୁ ଜୟଦୀପ ଆପ୍ତେ ଫେରାର ଥିଲେ। ମାମଲାରେ ପୁଲିସ୍ ପକ୍ଷରୁ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇଥିଲା। ଗତରାତିରେ କଲ୍ୟାଣସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ନିର୍ବାଚନ ଆୟୋଗ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିସହିତ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ଚଳିତ ମାସ 12 ତାରିଖ ଅନ୍ତିମ ତିଥି ଥିବାବେଳେ 13 ତାରିଖରେ ଯାଞ୍ଚ ହେବ। ସେପ୍ଟେମ୍ବର 16 ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ହରିୟାଣା ବିଧାନସଭାର 90 ଆସନ ପାଇଁ ଅକ୍ଟୋବର 5 ତାରିଖରେ ମତଦାନ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର 8 ତାରିଖରେ ମତଗଣନା ହେବ। କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ ଆଗାମୀ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଲାଗି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ତୃତୀୟ ପର୍ଯ୍ୟାୟରେ 40 ବିଧାନସଭା ଆସନ ନିମନ୍ତେ ଅକ୍ଟୋବର 1 ତାରିଖରେ ମତଦାନ ଓ 8 ତାରିଖରେ ମତଗଣନା ହେବ। ପ୍ରାର୍ଥୀମାନେ ଚଳିତ ମାସ 12 ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଥିବାବେଳେ 13 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ 17 ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ। ସେପ୍ଟେମ୍ବର 25 ତାରିଖରେ 26 ବିଧାନସଭା ଆସନ ନିମନ୍ତେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି। ଜାମ୍ମୁ କାଶ୍ମୀରର ରିଆସି, ରାଜୌରୀ ଏବଂ ପୁଞ୍ ଜିଲ୍ଲାର 11 ବିଧାନସଭା ଆସନ ନିମନ୍ତେ ହେବାକୁ ଥିବା ନିର୍ବାଚନ ଲାଗି 22 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ 2 ଜଣ ପୂର୍ବତନ ମନ୍ତ୍ରୀ ଏବଂ 6 ଜଣ ବିଧାୟକ ଅଛନ୍ତି। ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି। ଜାମ୍ମୁ କାଶ୍ମୀର ବିଜେପି ମୁଖ୍ୟ ରବିନ୍ଦର ରେନା ରାଜୌରୀ ଜିଲ୍ଲାର ନୌସେରା ବିଧାନସଭା ଆସନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିବେ। ବୁଧଲ୍ରୁ 2 ଜଣ ପୂର୍ବତନ ମନ୍ତ୍ରୀ ଜୁଲଫିକର ଚୌଧୁରୀ ଏବଂ ସୁରନକୋଟରୁ ମୁସ୍ତାକ ଅହମ୍ମଦ ବୁଖାରୀ ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସୁରନକୋଟରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଚୌଧୁରୀ ମହମ୍ମଦ ଅକ୍ରମ, ପୁଞ୍ଚରୁ ନ୍ୟାସନାଲ୍ କନ୍ଫରେନ୍ସର ଏଜାଜ ଅହମ୍ମଦ ଜାନ୍ ଏବଂ ଜାମ୍ମୁ କାଶ୍ମୀର ଆପ୍ନି ପାର୍ଟିର ଶାହା ମହମ୍ମଦ ତାନ୍ତ୍ରେ, ମେଣ୍ଡରରୁ ଭାଜପାର ମୁର୍ତ୍ତଜା ଖାନ୍, ରିଆସିରେ କଂଗ୍ରେସର ମୁମତାଜ ଖାନ୍ ଏବଂ ରାଜୌରୀ ବିଧାନସଭା ଆସନରୁ ଜାମ୍ମୁ କାଶ୍ମୀର ପିଡିପିର ତସଦୁକ୍ ହୁସେନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆସାମର ମୂଳ ଅଧିବାସୀମାନଙ୍କୁ ଭୂମି, ଭାଷା ଏବଂ ସଂସ୍କୃତିର ସୁରକ୍ଷା ନିମନ୍ତେ ଆସାମ ବୁଝାମଣା ଅନ୍ତର୍ଗତ ଧାରା 6 ଅନୁଯାୟୀ ଜଷ୍ଟିସ୍ ବିପ୍ଳବ ଶର୍ମା କମିଟି ଦ୍ୱାରା 80% ସୁପାରିଶ ଲାଗୁ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଆସାମ ମନ୍ତ୍ରିମଣ୍ଡଳ ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗଣମାଧ୍ୟମକୁ କହିଛନ୍ତି ଜଷ୍ଟିସ୍ ବିପ୍ଳବ ଶର୍ମା କମିଟି ଦ୍ୱାରା ଦିଆଯାଇଥିବା 67 ସୁପାରିଶ ମଧ୍ୟରୁ 57 ସୁପାରିଶ ଆସନ୍ତା ବର୍ଷ ଏପ୍ରିଲ 15 ତାରିଖ ମଧ୍ୟରେ ଲାଗୁ କରାଯିବ। ମନ୍ତ୍ରିମଣ୍ଡଳର ଆଉ ଏକ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ଦୁର୍ଘଟଣା ଯୋଗୁଁ ମୃତ୍ୟୁ କିମ୍ବା ସ୍ଥାୟୀ ରୂପେ ଅକ୍ଷମ ହେବା କ୍ଷେତ୍ରରେ 1 କୋଟି ଟଙ୍କାର ବୀମା କରାଯିବ। ଆଂଶିକ ଅକ୍ଷମତା ପାଇଁ 80 ଲକ୍ଷ ଟଙ୍କାର ବୀମା କରାଯିବ ବୋଲି ଜଣାପଡ଼ିଛି। ଏହାଛଡ଼ା ରାଜ୍ୟର 20 ଲକ୍ଷ ଲୋକଙ୍କୁ ନୂଆ ରାସନ କାର୍ଡ ବଣ୍ଟନ ପ୍ରସ୍ତାବକୁ ମଧ୍ୟ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛି। ନାଗାଲାଣ୍ଡରେ ଗତରାତିରେ ପ୍ରବଳ ବର୍ଷା ଯୋଗୁଁ କୋହିମା ଏବଂ ଦିମାପୁର ମଧ୍ୟସ୍ଥ 29 ନମ୍ଘର ଜାତୀୟ ରାଜପଥରେ ଭୂସ୍କଳନ ଘଟିଛି। ଭୂସ୍କଳନରେ 6 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 3 ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ 5 ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଗତରାତିରେ ଫେରିମା ଏବଂ ପିକେମା ନିକଟରେ ଓ ଆଜି ସକାଳେ ପଗ୍ଲା ପାହାଡ଼ରେ ଭୂସ୍କଳନ ହୋଇଛି। ଭୂସ୍କଳନ ଯୋଗୁଁ ରାଜପଥରେ ଯାନବାହନ ଗମନାଗମନ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀ ନେଫ୍ୟୁରିଓ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିବା ଜଣାପଡ଼ିଛି। ମୃତକଙ୍କ ପରିବାର ପିଛା 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଥିବାବେଳେ ଆହତମାନଙ୍କ ପିଛା 16,000 ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସଞ୍ଜୀବ କୁମାର ଜିନ୍ଦଲଙ୍କ ନେତୃତ୍ୱରେ ଏକ କେନ୍ଦ୍ରୀୟ ଦଳ ଆଜି ଆନ୍ଧ୍ରପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରୁଛନ୍ତି। କେନ୍ଦ୍ରୀୟ ଦଳ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ କରିବେ। ସୂଚନା ଅନୁଯାୟୀ କେନ୍ଦ୍ରୀୟ ଦଳ ଆନ୍ଧ୍ରପ୍ରଦେଶ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ମୁଖ୍ୟାଳୟରେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଭାରତ ଓ ସିଙ୍ଗାପୁର ମଧ୍ୟରେ ରଣନୈତିକ ସହଯୋଗ ଅଗ୍ରଗତି ସମୀକ୍ଷା କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ଶିକ୍ଷକ ଦିବସ ଅବସରରେ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ 82 ଜଣ ଶିକ୍ଷକଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହରିୟାଣା ବିଧାନସଭା ଏବଂ ଜାମ୍ମୁ କାଶ୍ମୀର ବିଧାନସଭାର ତୃତୀୟ ପର୍ଯ୍ୟାୟ ଲାଗି ବିଜ୍ଞପ୍ତି ପ୍ରକାଶ। ନାଗାଲାଣ୍ଡରେ ଭୂସ୍କଳନରେ 6 ମୃତ 3 ଆହତ ଏବଂ ଆନ୍ଧ୍ରପ୍ରଦେଶରେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରୁଛନ୍ତି କେନ୍ଦ୍ରୀୟ ଦଳ।